ആകാശവാണി. ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି. ମୁଖ୍ୟ ସମ୍ବାଦ, ବ୍ରିକ୍ସ ଶିଖର ସମ୍ମିଳନୀରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ନିନ୍ଦା କଲେ ସଦସ୍ୟ ରାଷ୍ଟ୍ର, ବିଦେଶରେ ବଢ଼ୁଛି ଭାରତୀୟ ଜ୍ଞାନକୌଶଳରେ ନିର୍ମିତ ପ୍ରତିରକ୍ଷା ଯୁଦ୍ଧାସ୍ତ୍ରର ଚାହିଦା କହିଲେ ପ୍ରତିରକ୍ଷା ମନ୍ତ୍ରୀ, ଅମରନାଥ ଅଭିମୁଖେ ଆଜି ଷଷ୍ଠ ବ୍ୟାଚ୍ରେ ଯାତ୍ରା ଆରମ୍ଭ କଲେ 8605 ଜଣ ଶ୍ରଦ୍ଧାଳୁ, ବ୍ରିକ୍ସର ଆମେରିକା ବିରୋଧୀ ନୀତିକୁ ସମର୍ଥନ କରୁଥିବା ଦେଶଗୁଡ଼ିକ ବିପକ୍ଷରେ ଅତିରିକ୍ତ ଶୁଳ୍କ ଲଗାଇବା ପାଇଁ ଆମେରିକା ରାଷ୍ଟ୍ରପତିଙ୍କ ଚେତାବନୀ, ଏବଂ ୱିମ୍ବିଲଡନ୍ ଟେନିସ୍ରେ ଆଜି ଆମେରିକୀୟ ଯୋଡ଼ିଙ୍କ ସହ ମ୍ୟାଚ୍ରେ ଅବତୀର୍ଣ୍ଣ ହେବେ ଭାରତର ୟୁକି ଭାମ୍ବ୍ରି. ସପ୍ତଦଶ ବ୍ରିକ୍ସ ଶିଖର ସମ୍ମିଳନୀରେ ଗ୍ଲୋବାଲ୍ ସାଉଥ୍ର ଅନେକଗୁଡ଼ିଏ ଆବଶ୍ୟକତାକୁ ଘୋଷଣାନାମାରେ ସ୍ଥାନିତ କରାଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି. ରିଓ ଡି ଜେନେରିଓଠାରେ ବ୍ରିକ୍ସ ଶିଖର ସମ୍ମିଳନୀର ପ୍ରଥମ ଦିନରେ ବୈଠକ ଶେଷ ହେବା ପରେ ବୈଦେଶିକ ମନ୍ତ୍ରଣାଳୟର ଅର୍ଥନୈତିକ ସଚିବ ଦାମି ରବି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଷୟିକ ପ୍ରତିଷ୍ଠାନଗୁଡ଼ିକରେ ପରିବର୍ତ୍ତନ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି. ସେ କହିଛନ୍ତି, ଏକବିଂଶ ଶତାବ୍ଦୀର ଆହ୍ୱାନଗୁଡ଼ିକର ମୁକାବିଲା କରିବା ଲାଗି ବିଂଶ ଶତାବ୍ଦୀର ସଂଗଠନଗୁଡ଼ିକର ସକ୍ଷମତା ପର୍ଯ୍ୟାପ୍ତ ନୁହେଁ। ସମାବେଶୀ ବିଶ୍ୱ ବିକାଶକୁ ଦୃଷ୍ଟିରେ ରଖି ବହୁମୁଖୀ ଯୋଜନାର ଆବଶ୍ୟକତା ଉପରେ ଶ୍ରୀ ମୋଦି ଜୋର୍ ଦେଇଛନ୍ତି। ଏକ ସ୍ୱତନ୍ତ୍ର ଅଧିବେଶନରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଜାତିସଂଘ ସୁରକ୍ଷା ପରିଷଦ, ଆନ୍ତର୍ଜାତିକ ମୁଦ୍ରାପାଣ୍ଠି, ବିଶ୍ୱବ୍ୟାଙ୍କ ଏବଂ ବିଶ୍ୱ ବାଣିଜ୍ୟ ସଂଗଠନ ଭଳି ପ୍ରତିଷ୍ଠାନଗୁଡ଼ିକରେ ପରିବର୍ତ୍ତନ ନିତ୍ୟାନ୍ତ ଆବଶ୍ୟକ। ଆଗାମୀ ଦିନର ଆବଶ୍ୟକତା ଏବଂ ବାସ୍ତବତାକୁ ଦୃଷ୍ଟିରେ ରଖି ପାରମ୍ପରିକ ନୀତିରେ ଉନ୍ନତି ଆଣିବା ଲାଗି ଶ୍ରୀ ମୋଦି କହିଛନ୍ତି। ସଚିବ ଦାମି ରବି କହିଛନ୍ତି, ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରମାନେ ଦୃଢ଼ ଭାବେ ନିନ୍ଦା କରିଛନ୍ତି। ଏହି ବାର୍ତ୍ତା ଭାରତର ପଡ଼ୋଶୀମାନଙ୍କୁ ଆତଙ୍କବାଦ ନିରୋଧୀ ପଦକ୍ଷେପ ସମ୍ପର୍କରେ ସଚେତନ କରାଉଛି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ବ୍ରିକ୍ସ ପକ୍ଷରୁ ବିଜ୍ଞାନ ଏବଂ ଗବେଷଣା ସଂଗ୍ରହାଳୟ ପ୍ରତିଷ୍ଠା ଲାଗି ଆହ୍ୱାନ ଦେଇଥିବା ଅର୍ଥନୈତିକ ସଚିବ କହିଛନ୍ତି, ବ୍ରିକ୍ସ ସମ୍ମିଳନୀ କାଳରେ ପ୍ରଧାନମନ୍ତ୍ରୀ ସଦସ୍ୟ ରାଷ୍ଟ୍ର ଅଂଶୀଦାର ଏବଂ ଅନ୍ୟ ନିମନ୍ତ୍ରିତ ବ୍ୟକ୍ତିଙ୍କ ସହ ନରେନ୍ଦ୍ର ମୋଦି ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି। ଆଲୋଚନାର ବିଷୟବସ୍ତୁ ହେଲା ବହୁପାକ୍ଷିକତା, ଅର୍ଥନୈତିକ ଆର୍ଥିକ ବ୍ୟାପାର ଏବଂ କୃତ୍ରିମ ବୁଦ୍ଧିମତା ସୁଦୃଢ଼ୀକରଣ। ଆଲୋଚନାରେ ଅଂଶଗ୍ରହଣ କରି ଶ୍ରୀ ମୋଦି କହିଛନ୍ତି, ବିଶ୍ୱସ୍ତରୀୟ ସହଯୋଗ କ୍ଷେତ୍ରରେ ବ୍ରିକ୍ସ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଶ୍ରୀ ମୋଦି ଆବଶ୍ୟକତା ଅନୁଯାୟୀ ପ୍ରକଳ୍ପଗୁଡ଼ିକ ଚୟନ କରିବା ଏବଂ ଦୀର୍ଘ ସମୟ ଲାଗି ଯେଭଳି ଆର୍ଥିକ ସ୍ଥିରତା ଦୃଢ଼ ରଖାଯାଇପାରିବ ତାହା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ପ୍ରଧାନମନ୍ତ୍ରୀ କୃଷି, ଜୈବ ପ୍ରଯୁକ୍ତିବିଦ୍ୟା, ଡିଜିଟାଲ୍ ଶିକ୍ଷା କ୍ଷେତ୍ରରେ ଭାରତର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। ଏ ସମ୍ପର୍କରେ ଏକ ରିପୋର୍ଟ।
प्रधानमंत्री नरेंद्र मोदी ने ब्रिक्स सम्मेलन के दौरान शांति और सुरक्षा के विषय पर चल रहे चर्चा में भाग लेते हुए पहलगाम आतंकवादी घटना को कड़े शब्दों से निंदा करने पर उन्होंने ब्रिक्स सदस्य राष्ट्रों के नेताओं का धन्यवाद किया। आतंकवाद की बर्बरता पर जीरो टॉलरेंस की मांग करते हुए उन्होंने सूचित किया कि आतंकवादी संगठनों पर कड़ी पाबंदी लगाई जानी चाहिए। उन्होंने ये भी स्पष्ट किया कि भारत हमेशा संवाद और राजनीतिक मार्गों द्वारा ही अंतर्राष्ट्रीय मसलों के समाधान पर अमल करेगा। सुधींद्र, आकाशवाणी समाचार, रियो डी जेनेरो, ब्राजील।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ନିକଟରେ ଅପରେସନ୍ ସିନ୍ଦୁର ସମୟରେ ଘରୋଇ ପ୍ରତିରକ୍ଷା ଅସ୍ତ୍ରଶସ୍ତ୍ରର ସଫଳତା ଦେଶର ନିଜସ୍ୱ ଜ୍ଞାନକୌଶଳରେ ନିର୍ମିତ ପ୍ରତିରକ୍ଷା ଯୁଦ୍ଧାସ୍ତ୍ର ପ୍ରତି ବିଦେଶରେ ଚାହିଦା ବୃଦ୍ଧି କରିଛି। ନୂଆଦିଲ୍ଲୀଠାରେ ଆୟୋଜିତ କଣ୍ଟ୍ରୋଲର୍ସ କନ୍ଫରେନ୍ସରେ ଯୋଗଦେଇ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ ଭାରତର ପ୍ରତିରକ୍ଷା ଶିଳ୍ପରେ ଥିବା ବିପୁଳ ସମ୍ଭାବନା ସମ୍ପର୍କରେ ଆଲୋକପାତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହୋଇପାରିଥିବା ଶ୍ରୀ ସିଂ କହିଛନ୍ତି। ପୂର୍ବରୁ ଅଧିକାଂଶ ପ୍ରତିରକ୍ଷା ସାମଗ୍ରୀ ବିଦେଶରୁ ଆମଦାନୀ କରାଯାଉଥିଲା ବେଳେ ଏବେ ତାହା ଦେଶରେ ନିର୍ମାଣ କରାଯାଉଛି।
हमारा डिफेंस एक्सपेंडिचर कुछ ऐसा होना चाहिए जिसमें सिर्फ हमारा बजट न बढ़े बल्कि उस बजट का राइट डिप्लॉयमेंट एट द राइट टाइम फॉर द राइट ऑब्जेक्टिव भी उतना ही जरूरी हो। आज हमारे डिफेंस सेक्टर की ओर पूरी दुनिया की निगाहें ऑपरेशन सिंदूर के दौरान जो हमने शौर्य दिखाया है हमारे सेना के जवानों ने, जो हमें डोमेस्टिक इक्विपमेंट की क्षमता का प्रदर्शन किया है, उसके बाद हमारे इंडिजिनस प्रोडक्ट की ग्लोबल डिमांड और बढ़ रही है।
ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି, ଏବେ ପ୍ରତିରକ୍ଷା ଅର୍ଥନୀତିର ନୂତନ ଜ୍ଞାନକୌଶଳ ସମ୍ପର୍କିତ ପୁଞ୍ଜିନିବେଶ ବ୍ୟାପକ ଭାବେ ବୃଦ୍ଧି ପାଉଛି। ଶ୍ରୀ ସିଂ କହିଛନ୍ତି, ଆଜି ଆମେରିକା, ୟୁରୋପୀୟ ସଂଘ ସମେତ ପ୍ରମୁଖ ରାଷ୍ଟ୍ରଗୁଡ଼ିକ ସେମାନଙ୍କର ପ୍ରତିରକ୍ଷା ଖର୍ଚ୍ଚକୁ ଅଧିକ କରିଛନ୍ତି। ଆଜି ସାରା ବିଶ୍ୱ ନୂତନ ପ୍ରତିରକ୍ଷା ଜ୍ଞାନକୌଶଳରେ ସଜ୍ଜିତ ହେଉଥିଲାବେଳେ ଭାରତର ପ୍ରତିରକ୍ଷା ବଜେଟ୍କୁ ବୃଦ୍ଧି କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ନିକଟରେ ସରକାର ଗବେଷଣା, ବିକାଶ ଓ ନବସୃଜନ ଆର୍ଡିଆଇ ଯୋଜନାକୁ ଅନୁମୋଦନ କରିଛନ୍ତି। ଏଥିପାଇଁ 1,00,000 କୋଟି ଟଙ୍କାର ଏକ ପାଣ୍ଠି ସୃଷ୍ଟି କରାଯାଇଛି। ଦିଆଯାଇଛି। ଏହି ପାଣ୍ଠି ପ୍ରତିରକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ନୂତନ ଜ୍ଞାନକୌଶଳ ସମ୍ବଳିତ ପ୍ରକଳ୍ପଗୁଡ଼ିକୁ ସହାୟତା ପ୍ରଦାନ କରିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଅମରନାଥ ଯାତ୍ରା ନିମନ୍ତେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଷଷ୍ଠ ବ୍ୟାଚ୍ରେ 8605 ଜଣ ଶ୍ରଦ୍ଧାଳୁ ଜମ୍ମୁରୁ ଯାତ୍ରା ଆରମ୍ଭ କରିଛନ୍ତି। ସେହିସବୁ ତୀର୍ଥଯାତ୍ରୀ ଭଗବତୀ ନଗର ଯାତ୍ରୀ ନିବାସ ମୂଳ ଶିବିରରୁ କାଶ୍ମୀର ଉପତ୍ୟକାକୁ ଯାତ୍ରା କରିଛନ୍ତି। ଆଜି ସକାଳେ ତୀର୍ଥଯାତ୍ରୀମାନେ 372 ଗାଡ଼ିରେ ଯାଇଛନ୍ତି। ସେମାନଙ୍କ ମଧ୍ୟରେ 6486 ଜଣ ପୁରୁଷ, 1826 ଜଣ ମହିଳା, 42 ଜଣ ଶିଶୁ, 216 ଜଣ ସାଧୁ ଓ 35 ଜଣ ସାଧ୍ୱୀ ଅଛନ୍ତି। ସେମାନଙ୍କ ମଧ୍ୟରୁ 3486 ଜଣ ଶ୍ରଦ୍ଧାଳୁ ବାଲତାଲ ମୂଳ ଶିବିରରୁ ଯାତ୍ରା ଆରମ୍ଭ କରିଥିବାବେଳେ 5119 ଜଣ ପହଲଗାମ ମୂଳ ଶିବିରରୁ ଯାତ୍ରା ଆରମ୍ଭ କରିଥିବା ଜଣାପଡ଼ିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବ୍ରିକ୍ସର ଆମେରିକା ବିରୋଧୀ ନୀତିକୁ ସମର୍ଥନ କରୁଥିବା ଦେଶଗୁଡ଼ିକ ବିପକ୍ଷରେ ଅତିରିକ୍ତ 10% ଶୁଳ୍କ ଲଗାଇବା ପାଇଁ ଚେତାବନୀ ଦେଇଛନ୍ତି। ସାମାଜିକ ଗଣମାଧ୍ୟମରେ ସେ କହିଛନ୍ତି ଏହି କାର୍ଯ୍ୟାନୁଷ୍ଠାନରେ କୌଣସି କୋହଳତା ପ୍ରଦର୍ଶନ କରାଯିବ ନାହିଁ। ବ୍ରିକ୍ସ ରାଷ୍ଟ୍ର ବ୍ରାଜିଲ, ଚୀନ, ଦକ୍ଷିଣ ଆଫ୍ରିକା ଓ ଭାରତ ଆମେରିକା ପକ୍ଷରୁ ନିକଟରେ ଲାଗୁ କରାଯାଇଥିବା ଶୁଳ୍କ ନୀତିକୁ ବିରୋଧ କରାଯିବା ପରିପ୍ରେକ୍ଷୀରେ ଟ୍ରମ୍ପ ଏହି ଚେତାବନୀ ଦେଇଛନ୍ତି। ବ୍ରାଜିଲରେ ବ୍ରିକ୍ସ ବୈଠକରେ ଇରାନ ଉପରେ ଇସ୍ରାଏଲ ଓ ଆମେରିକା ଆକ୍ରମଣର ମଧ୍ୟ ନିନ୍ଦା କରାଯାଇଛି। ଇତିମଧ୍ୟରେ ଆମେରିକା ପକ୍ଷରୁ ବିଭିନ୍ନ ଦେଶ ଉପରେ ଅତିରିକ୍ତ ଶୁଳ୍କ ଲାଗୁ କରାଯିବା ନେଇ ଆଜିଠାରୁ ପଦକ୍ଷେପ ନିଆଯିବା ସହିତ ବିଭିନ୍ନ ଦେଶଗୁଡ଼ିକୁ ଶୁଳ୍କ ଲେଟର ପଠାଯାଇଛି। ପୂର୍ବରୁ ବିଭିନ୍ନ ଦେଶଗୁଡ଼ିକ ଉପରେ ଟ୍ରମ୍ପ ପ୍ରଶାସନ ପକ୍ଷରୁ ଲାଗୁ କରାଯିବାକୁ ଥିବା ଶୁଳ୍କ ନୀତିକୁ 90 ପାଇଁ ବନ୍ଦ ରଖାଯାଇଥିଲା। ଏହି 90 ସମୟ ଆଜି ଶେଷ ହୋଇଛି। ବିହାରରେ ଭୋଟର ତାଲିକାରେ ସ୍ୱତନ୍ତ୍ର ବିସ୍ତୃତ ସଂଶୋଧନ ପାଇଁ ନିର୍ବାଚନ କମିଶନଙ୍କ ନିଷ୍ପଭିକୁ ବିରୋଧ କରି ହୋଇଥିବା ଆବେଦନ ଉପରେ ଶୁଣାଣି କରିବା ପାଇଁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ଆସନ୍ତା ଗୁରୁବାର ଦିନ ବିଚାରପତି ଜଷ୍ଟିସ୍ ସୁଧାଂଶୁ ଧୁଲିଆ ଓ ଜୟମାଲ୍ୟା ବାଗ୍ଚୀଙ୍କ ଖଣ୍ଡପୀଠ ଏହାର ଶୁଣାଣି କରିବେ। ବିହାରରେ ଆଗାମୀ ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନ ଯେଉଁଭଳି ଭାବରେ ଭୋଟର ତାଲିକା ସଂଶୋଧନ କରିବା ପାଇଁ ନିଷ୍ପଭି ନେଇଛନ୍ତି ତା' ବିରୁଦ୍ଧରେ ସୁପ୍ରିମକୋର୍ଟରେ ଅନେକଗୁଡ଼ିଏ ମାମଲା ଦାୟର କରାଯାଇଛି। 1999 କାର୍ଗିଲ ଯୁଦ୍ଧରେ ଦେଶ ପାଇଁ ପ୍ରାଣବଳି ଦେଇଥିବା ଭାରତୀୟ ସେନାବାହିନୀର କ୍ୟାପ୍ଟେନ୍ ବିକ୍ରମ ବାତ୍ରାଙ୍କ ଶ୍ରାଦ୍ଧବାର୍ଷିକୀରେ ଦେଶ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶହୀଦ କ୍ୟାପ୍ଟେନ୍ ବିକ୍ରମ ବାତ୍ରାଙ୍କ ସ୍କୃତିଚାରଣ କରି ସାମାଜିକ ଗଣମାଧ୍ୟମରେ କହିଛନ୍ତି ଦେଶ ସେବାରେ ସ୍ୱର୍ଗତ ବାତ୍ରା ଯେଉଁ ଅପୂର୍ବ ସାହସ ପ୍ରଦର୍ଶନ କରିଛନ୍ତି ତାହା ସ୍କରଣୀୟ ହୋଇ ରହିବ। 1999 କାର୍ଗିଲ ଯୁଦ୍ଧ ସମୟରେ କ୍ୟାପ୍ଟେନ୍ ବିକ୍ରମ ବାତ୍ରା ତାଙ୍କ କମ୍ପାନୀର ନେତୃତ୍ୱ ନେଇ କାର୍ଗିଲ ପର୍ବତର 5140 ଭଳି ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରୁ ଶତ୍ରୁପକ୍ଷର 4 ଯବାନଙ୍କୁ ମାରିଦେଇଥିଲେ। 4875 ସେ ମଧ୍ୟ ଅପୂର୍ବ ସାହସ ଦେଖାଇ ଦେଶ ପାଇଁ ସଫଳତା ହାସଲ କରିଥିଲେ। ଏହି ପଏଣ୍ଟରୁ ସେ ଗୁରୁତର ଭାବେ ଆହତ ହେଲା ପରେ ମଧ୍ୟ ଶତ୍ରୁପକ୍ଷର 5 ଯବାନଙ୍କୁ ମାରିଦେଇଥିଲେ। କ୍ୟାପ୍ଟେନ୍ ବାତ୍ରାଙ୍କୁ ମରଣୋତ୍ତର ଭାବେ ପରମବୀର ଚକ୍ର ପ୍ରଦାନ କରାଯାଇଥିଲା। ନାଗାଲାଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଧନଜୀବନ ବ୍ୟାହତ ହୋଇଛି। ବର୍ଷା ଯୋଗୁଁ ଅତି କମ୍ରେ 3 ଲୋକଙ୍କର ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଛି। ଗତକାଲି ଦିମାପୁରସ୍ଥିତ କୁଡ଼ା ଗ୍ରାମର 2 ଏବଂ ପୁଲିସ୍ କଲୋନୀର ଜଣେ ମହିଳା ବିଦ୍ୟୁତ୍ ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବାହିନୀ ପକ୍ଷରୁ ଲୋକମାନଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତରିତ କରାଯାଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ନାଗାଲାଣ୍ଡରେ 393% ଅଧିକ ବର୍ଷା ରେକର୍ଡ ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଭୂସ୍କଳନ ସହିତ ବନ୍ୟା ବର୍ଷାପାଣି ଜମି ରହିବା ଫଳରେ ଲୋକମାନେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। 29 ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ମାଟି ଧସି ପଡ଼ିଥିବାରୁ ଯାନବାହନ ଚଳାଚଳ ବ୍ୟାହତ ହୋଇଛି। ଖରାପ ପାଣିପାଗ ଯୋଗୁଁ ଦିମାପୁର ବିମାନ ବନ୍ଦରରେ ଗତକାଲି ବିମାନ ଚଳାଚଳ ବନ୍ଦ ରହିଥିଲା। ହିମାଚଳ ପ୍ରଦେଶର ବିଭିନ୍ନ ସ୍ଥାନରେ ଗତ 2 ହେଲା ଜାରି ରହିଥିବା ବର୍ଷା ଆଜି ସକାଳେ ବନ୍ଦ ହୋଇଛି। ରାଜ୍ୟର ଅଧିକାଂଶ ସ୍ଥାନରେ ପାଣି ଜମି ରହିଛି। ରାଜ୍ୟରେ ମୌସୁମୀ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଗତମାସ 30 ବିଭିନ୍ନ ସ୍ଥାନରେ 12 ବାଦଲଫଟା ବର୍ଷା ଯୋଗୁଁ 14 ମୃତ୍ୟୁ ହେବା ସହିତ 31 ନିଖୋଜ ଅଛନ୍ତି। ୱିମ୍ବିଲଡନ୍ ଟେନିସ୍ରେ ଭାରତର ୟୁକି ଭାମ୍ରି ଆମେରିକୀୟ ଯୋଡ଼ି ରୋବର୍ଟ ଗାଲୁଏ ଆଜି ପୁରୁଷ ଡବଲ୍ସ ତୃତୀୟ ପର୍ଯ୍ୟାୟରେ ଅବତୀର୍ଣ୍ଣ ହେବେ। ଏହି ପ୍ରତିଯୋଗିତାରେ ଭାରତର ଏକମାତ୍ର ଖେଳାଳି ଭାବେ ଭାମ୍ରି ଖେଳ ଜାରି ରଖିଛନ୍ତି। ପୂର୍ବବର୍ଷର ପୁରୁଷ ସିଙ୍ଗଲ୍ସ ୱିମ୍ବିଲଡନ୍ ଚାମ୍ପିୟନ୍ କାର୍ଲସ୍ ଆଲକାରାଜ କ୍ୱାର୍ଟର ଫାଇନାଲ୍ରେ ପହଞ୍ଚିଛନ୍ତି। ବ୍ରିକ୍ସ ଶିଖର ସମ୍ମିଳନୀରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ନିନ୍ଦା କଲେ ସଦସ୍ୟ ରାଷ୍ଟ୍ର। ବିଦେଶରେ ବଢ଼ୁଛି ଭାରତୀୟ ଜ୍ଞାନକୌଶଳରେ ନିର୍ମିତ ପ୍ରତିରକ୍ଷା ଯୁଦ୍ଧାସ୍ତ୍ରର ଚାହିଦା କହିଲେ ପ୍ରତିରକ୍ଷା ମନ୍ତ୍ରୀ। ଅମରନାଥ ଅଭିମୁଖେ ଆଜି ଷଷ୍ଠ ବ୍ୟାଚ୍ରେ ଯାତ୍ରା ଆରମ୍ଭ କଲେ 8605 ଜଣ ଶ୍ରଦ୍ଧାଳୁ। ବ୍ରିକ୍ସର ଆମେରିକା ବିରୋଧୀ ନୀତିକୁ ସମର୍ଥନ କରୁଥିବା ଦେଶଗୁଡ଼ିକ ବିପକ୍ଷରେ ଅତିରିକ୍ତ ଶୁଳ୍କ ଲଗାଇବା ପାଇଁ ଆମେରିକା ରାଷ୍ଟ୍ରପତିଙ୍କ ଚେତାବନୀ ଏବଂ ୱିମ୍ବିଲଡନ୍ ଟେନିସ୍ରେ ଆଜି ଆମେରିକୀୟ ଯୋଡ଼ିଙ୍କ ସହ ମ୍ୟାଚ୍ରେ ଅବତୀର୍ଣ୍ଣ ହେବେ ଭାରତର ୟୁକି ଭାମ୍ବ୍ରି। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।